ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ଅତୀଶ କୁମାର ଶତପଥୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପୁରୀ ଗସ୍ତି ଯିବେ। ଭୁବନେଶ୍ୱରନୁ ବିମାନଟି ଯାଇକରି ତାଲବଣିଆ ହେଲିପଡ଼ନ ଉତରିବେ। ଏତେ ଋତୁରୁ ରାଷ୍ଟ୍ରପତି ସିଧା ଶ୍ରୀମନ୍ଦିର ଯାଇକରି ମହାପ୍ରଭୁମାନଙ୍କୁ ଦର୍ଶନ କରିବେ। ପଚେ କବବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର 75 ନମ୍ବର ବାର୍ଷିକ ଉତ୍ସବଟି ଯୋଗ ଦେବେ। ଏ କାର୍ଯ୍ୟକ୍ରମ ସାରିକରି ରାଷ୍ଟ୍ରପତି ପୁରୀ ରାଜଭବନକେ ଯାଇକରି ବିଶ୍ରାମ ନେବେ। ସେନ୍ତା ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଉପରବେଲା ବ୍ଲୁ ଫ୍ଲାଗ୍ ବେଳାଭୂମିକେ ଯାଇକରି ନୌସେନା ଦିବସ ସମାରୋହଟି ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ରାଷ୍ଟ୍ରପତି ସେନ ନୌସେନାର ସମରାଭ୍ୟାସ ବିଲ୍ ଦେଖବାର କାର୍ଯ୍ୟସୂଚୀ ରହିଛି। ଏ କାର୍ଯ୍ୟକ୍ରମ ସର୍ବଋତୁରୁ ପୁରୀ ରାଜଭବନର ରାତି ରହିକରି ରାଷ୍ଟ୍ରପତି ଆବାକାଲ ଭୁବନେଶ୍ୱର ଫେରିବେ। ଇନ ଜନି ଦିଆଯାଇପାରେ ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 5 ଦିନିଆ ଓଡ଼ିଶା ଗସ୍ତି ଆସିକରି ଗଲାକାଲ ଭୁବନେଶ୍ୱରନ ପହଞ୍ଚିଥିଲେ। ରାଷ୍ଟ୍ରପତି ଏବେ 7 ତାରିଖ ତକ ଓଡ଼ିଶାନ ରହିକରି ଭିନ୍ ଭିନ୍ କାର୍ଯ୍ୟକ୍ରମଟି ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଆଜି ଭାରତର ନୌସେନା ଦିବସ ଫି ବଛର ଆଜିର ଦିନକେ ନୌସେନାର ସମୃଦ୍ଧି ପରାକାଷ୍ଠା ଆର୍ ଶକ୍ତିକେ ନେଇକରି ଦିବସ ପାଳନ କରାଯାଏସି। ଭାରତ ପାକିସ୍ତାନ ଯୁଦ୍ଧ ସମୟଥି 1971 ଭାରତୀୟ ନୌସେନା ସଫଲ ହୋଇଥିଲା। ଏତାକେ ସୋର କରିକରି ଏ ଦିବସ ପାଳନ କରାଯାଏସି। ନୌସେନା ଦିବସ ଅବସରରେ ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ନ ଆଜି ନୌସେନାର ସମରାଭ୍ୟାସ ଅନୁଷ୍ଠିତ ହେବା। ରାଷ୍ଟ୍ରପତିଙ୍କ ସହିତ 7500 ନିମନ୍ତ୍ରିତ ଅତିଥି ଏ ସମାରୋହଟି ଉପସ୍ଥିତ ରହିବେ। ଏତାର ସହିତ ସାଧାରଣ ଲୋକଙ୍କ ଲାଗି ଭିଲ୍ ବେଳାଭୂମିନ ଦେଖବାର ଲାଗି ବ୍ୟବସ୍ଥା କରାଯାଇଛି। ପୁରୀ ସମୁଦ୍ର ବେଳାଭୂମିନ 4ଟା ଟ୍ୟାଙ୍କ 15ଟା ଯୁଦ୍ଧ ଜାହାଜ 30ଟା ଯୁଦ୍ଧ ହେଲିକପ୍ଟର 5ଟା ଯୁଦ୍ଧ ବିମାନ 5ଟା ଜେଟ୍ ନୌସେନା ସେମାନଙ୍କର ଯୁଦ୍ଧ କୌଶଳ ପ୍ରଦର୍ଶନ କରିବେ। ଭୁବନେଶ୍ୱର ଜନତା ମୈଦାନର ଏବା ଜାନୁଆରୀ 8 ତାରିଖରୁ 10 ତାରିଖ ତକ 18 ନମ୍ବର ପ୍ରବାସୀ ଭାରତୀୟ ଦିବସ ଆୟୋଜନ କରାଯାଉଛି। ଏ କାର୍ଯ୍ୟକ୍ରମର ତୟାରୀକୁ ନେଇକରି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଗଲାକାଲି ଲୋକସେବା ଭବନର ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି କାର୍ଯ୍ୟକ୍ରମକୁ ନେଇକରି ଭିନ୍ ଭିନ୍ ଦିଗ ଆଲୋଚନା କରାଯାଇଥିଲା। ଏହି ସମ୍ମିଳନୀଟି ଅତିଥି ଭାବେ ପ୍ରବାସୀ ଭାରତୀୟ ଆଉ ବୈଦେଶିକ ବ୍ୟାପାର ବିଭାଗ ଅଧିକାରୀମାନେ ଯୋଗ ଦେବେ। କାର୍ଯ୍ୟକ୍ରମକୁ ଠିକ୍ ଭାବେ ଆୟୋଜନ କରିବାର ଲାଗି 14ଟା ଉପକମିଟି ଗଠନ କରାଯାଇଛି। ଏତାର ସହିତ ପ୍ରବାସୀ ଭାରତୀୟମାନେ ଓଡ଼ିଶାର ଭିନ୍ ଭିନ୍ ଦର୍ଶନୀୟ ଜାଗା ବୁଲ୍ବେ। ଏଥିଲାଗି ଭୁବନେଶ୍ୱର କଟକ ପୁରୀ ନଥିବାର 28ଟା ଦର୍ଶନୀୟ ଜାଗାର ସୌନ୍ଦର୍ଯ୍ୟକରଣ କାମ ଚାଲିଛି। ଭୁବନେଶ୍ୱର ଲୋକସେବା ଭବନର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦିଓ ଅଧ୍ୟକ୍ଷତାଟି ଜଳବିଦ୍ୟୁତ୍ ପ୍ରକଳ୍ପକୁ ନେଇକରି ଗୋଟିଏ ସମୀକ୍ଷା ବୈଠକ ଗଲାକାଲି ହୋଇଯାଇଛି। ରାଜ୍ୟ ଚାଲିଥିବାର କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରାବତୀ ପ୍ରକଳ୍ପ, କୋରାପୁଟର କୋଲାପ ପ୍ରକଳ୍ପ, ମାଲକାନଗିରିର ବାଲିବେଳା ପ୍ରକଳ୍ପ ଆର୍ କନ୍ଧମାଳର ଖଡ଼ଗ ଜଳବିଦ୍ୟୁତ୍ ପ୍ରକଳ୍ପର ଅଗ୍ରଗତି ବାବଦେ ବୈଠକଟି ସମୀକ୍ଷା କରାଯାଇଛି। ଏହି ବୈଠକଟି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏସ୍ପି ପ୍ରକଳ୍ପ ଜରିଆ ବିଦ୍ୟୁତ୍ ଉତ୍ପାଦନକୁ ପ୍ରାଧାନ୍ୟ ଦେଉଛନ୍। ଏଥିଲାଗି ଜଳବାୟୁ ଆଉ ପରିବେଶର ସ୍ୱଚ୍ଛତା ବଜାୟ ରହିବାର ସହିତ ଓଡ଼ିଶାର ପ୍ରାକୃତିକ ସମ୍ପଦକୁ ବ୍ୟବହାର କରିକରି ସ୍ଥାନୀୟ ଇଲାକାର ବିଜୁଳି ଚାହିଦା ଦୂର ରହିବା ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍। ଖେଲ୍କେ ତହକାବାର ଲାଗି ଏତେ ଫି ପଞ୍ଚାୟତନ ଖେଲ୍ ପଡ଼ିଆ ରହିବା। ଫି ପଞ୍ଚାୟତନ ଆଦର୍ଶ ପୁଷ୍କରଣୀ କରାଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍। ଗଲାକାଲି ବିଧାନସଭାନ ପଞ୍ଚାୟତିରାଜ ଆର୍ ପାନୀୟ ଜଳ ବିଭାଗର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିକରି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ ଯେ ପଞ୍ଚାୟତ ରାସ୍ତା କାମ ଲାଗି 700 କୋଟି ଟଙ୍କା ଖର୍ଚ୍ଚା କରାଯିବା। ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଗଲାକାଲି ପାଳିତ ହୋଇଛି। ଏହି ଅବସରରେ ଡିସେମ୍ବର 1 ତାରିଖରୁ 3 ଦିନ ଧରି ଚାଲିଥିବାର ସମାରୋହ ଗଲାକାଲି ଉଦ୍ଯାପିତ ହୋଇଛି। ଏ କାର୍ଯ୍ୟକ୍ରମଟି ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ବରିଷ୍ଠ ନାଗରିକମାନଙ୍କ ଲାଗି ସ୍ୱତନ୍ତ୍ର ସହାୟତା ନମ୍ବର 1456 ଘୋଷଣା କରିଛନ୍। ବରିଷ୍ଠ ନାଗରିକମାନଙ୍କୁ ସୂଚନା ଦେବାର ଆଉ ସବୁପ୍ରକାର ସମସ୍ୟାର ସମାଧାନ ଲାଗି ଏହି ନମ୍ବରର ବ୍ୟବସ୍ଥା କରାଯାଇଛି। 4 ଜଣ ଓଡ଼ିଶା କ୍ୟାଡର ନୂଆକରି ନିଯୁକ୍ତି ପାଇଥିବାର ଆଇପିଏସ୍ ଅଧିକାରୀଙ୍କୁ ଏସ୍ଡିପିଓ ଭାବେ ନିଯୁକ୍ତି କରାଯାଇଛି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏସ୍ଡିପିଓ ଭାବେ ରାମେନ୍ଦ୍ର ପ୍ରସାଦ, ସୁନ୍ଦରଗଡ଼ ବଣାଇ ଏସ୍ଡିପିଓ ଭାବେ ସୋନାଲ ସିଂ ପରମାର, କଳାହାଣ୍ଡି ସଦର ଏସ୍ଡିପିଓ ଭାବେ ମାନି ଆଜିଙ୍କିଆ ବାବୁରାଓ ଆର୍ ବରଗଡ଼ ପଦମପୁର ଏସ୍ଡିପିଓ ଭାବେ 2021 ବ୍ୟାଚ୍ର ଅମିତ୍ରା ପାଲକୋରଙ୍କୁ ଦାୟିତ୍ୱ ଦିଆଯାଇଛି। ସମ୍ବଲପୁର ଚିଡ଼ିଆଖାନା ଓ ସଂରକ୍ଷଣର 17ଟା ପ୍ରଜାତିର 245ଟା ବନ୍ୟପ୍ରାଣୀ ଅଛନ୍ ବୋଲି ଜଙ୍ଗଲ ପରିବେଶ ଆଉ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖଟିଆ କହିଛନ୍। ବିଧାନସଭାର ଗଲାକାଲି ବାବଦେ ଗୋଟିଏ ପ୍ରଶ୍ନର ଉତ୍ତର ଦେଇକରି ସେ କହିଛନ୍ ଯେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର 168ଟି ପ୍ରଜାତିର 4,243ଟା ବନ୍ୟପ୍ରାଣୀ ଅଛନ୍। ମହାକବି ସୁବ୍ରମଣ୍ୟମ ଭାରତୀଙ୍କର ଜନ୍ମଦିନ ଅବସରରେ ରାଜ୍ୟର ସବୁ ସ୍କୁଲର ଭାରତୀୟ ଭାଷା ଉତ୍ସବ ପାଳନ କରାଯିବା। ଏଷ୍ଟାନୁ ଏବା 11 ତାରିଖ ତକ ଏହି ଉତ୍ସବ ପାଳନ କରାଯିବା। ଏ ବଛର ବିଷୟ ହେଉଛି ଭାଷା ମାଧ୍ୟମରେ ଏକତା। ଏଛିନି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।